ओम शांति, ओम शांति। आज 27 जुलाई 2025 आज अव्यक्त महावाक्य पुनरावृत्ति तारीख 14 मार्च 2006 मूल्य हेडिंग परमात्मा मिलनर अनुभूति करिबा पाई ओलोटा मु पणिया को जलाइबार होली पालन कर। दृष्टि पिचकारी द्वारा सर्व आत्मा मानंकु सुख शांति प्रेम आनंदर रंग लगाओ। परमात्मा मिलनर अनुभूति करिबा पाई ओलोटा मु पणिया को जलाइबार होली पालन कर। दृष्टि पिचकारी द्वारा सर्व आत्मा मानंकु सुख शांति प्रेम आनंदर रंग लगाओ। आज परम पवित्र पिता निजर पवित्र संतान मानंक सहित मिलन करुछंती। चारियाळर पवित्र संतान माने दूरे रही मध्य निकटरे अछंती। बाप दादा एहिभली होली अर्थात महान पवित्र संतान मानंकर मस्तकरे चमकुथिबा भाग्यर तारकाकु देखुछंती। एहिभली महान पवित्र सारा कल्परे आउ केहि हेउ नाहंती। एही संगम जुगरे पवित्रतार व्रत रखुथिबा भाग्यवान पिलामाने भविष्यतरे डबल पवित्र शरीर मध्य पवित्र एवं आत्मा मध्य पवित्र होइथांति। सारा कल्परे चक्र लगाई देख चाहे केते भी महान आत्मा माने आसिछंती किंतु शरीर मध्य पवित्र एवं आत्मा मध्य पवित्र। एभली पवित्र ना तो केही धर्मात्मा होइछंती ना केही महात्मा होइछंती। तेणु बाप दादा मध्य तुम मानंक पई गर्व करुछंती। बा मोर महान पवित्र पिलामाने बा तुम भली डबल पवित्र डबल मुकुटधारी मध्य केहि हेउ नाहंती। डबल मुकुटधारी मध्य तुमे श्रेष्ठ आत्मा माने हि हेउछ। तुमर सेहि डबल पवित्र डबल मुकुटधारी स्वरूप सम्मुख को आसुछि ना सेथि पई तुम मानंकर एहि संगम जुगरे जेउं भली वास्तविक जीवन तयारी हेउछि सेहि जीवनर गोटिए गोटिए विशेषतार स्मारकी को दुनियार लोक माने उत्सव रूपरे पालन करि चालिछंती। आज मध्य तुमे माने स्नेहरूपी विमान रे बसी होली पालन करिबा पई एठारे पहुंची जाइछ। होली पालन करिबा पई आसीछ ना तुमे माने मध्य निजर जीवन रे पवित्रतार होली पालन करिछ। यहार प्रत्येक आध्यात्मिक रहस्य को दुनियार लोक माने तुळ रूप देई देइछंती। काहेकि ना देह अभिमानी अटंती ना तुमे माने तो आत्म अभिमानी अट आध्यात्मिक जीवन वाला अट किंतु से माने देह अभिमानी अटंती। तेणु सबुकिछि स्थूल रूपरे ग्रहण करि नेइछंती। तुमे माने जोगर अग्नि द्वारा निजर पुरुणा स्वभाव संस्कार को भस्म करुछ बा जलाउछ किंतु दुनियार लोक माने स्थूल अग्नि रे जलाउछंती। काहेकि जानिछ काहेकि ना पुरुणा संस्कार को न जलाइबा पर्यंत ना परमात्माकर संगर रंग लागि पारिब ना परमात्मा मिलनर अनुभव करि पारिब। तेणु तुम मानकर जीवनर एतिकि मूल्य रहिछि जहाँकि तुम मानकर गोटे गोटे धारणा रूपी पाद को से माने उत्सव रूप से पालन करुछंती। जानिछ काहेकि ना तुम्हें माने सारा संगम जुग को उमंग उत्साह भरा जीवन कर देछ। तुम मानकर जीवन स्मारकी को से माने गोटे दिन उत्सव रूप से पालन करुछंती। तेणु तुम समस्त सर्वदा एहिभली उत्साह उमंग एवं खुशी भरा जीवन अटे तो सबुदिन अटे ना केबे केबे अटे। उत्साह सबुबले रहुछि ना केबे केबे रहुछि। जेउ माने भावुछंती जे आमे सदा सर्वदा उत्साह रे रहुछु खुशी रे रहुछु खुशी आम जीवन रो विशेष परमात्मा उपहार अटे। तेणु जहाँ भी होई जाओ किंतु ब्राह्मण जीवन रो खुशी उमंग उत्साह शेष होई पारिबो नाही। एइभली अनुभव जेउ मानको हेउछि से माने हाथ उठाओ। बाप दादा सबु पिलांकर चेहरा सर्वदा खुशीबासिया अवस्था रे देखिबाकु चाहुछंती। काहेकि ना तुम मानक भली सौभाग्यशाली ना केहि होइछि ना केहि होई पारिबो। जेहेतु एठारे भिन्न भिन्न वर्गर पिलामाने बसिछ तेणु एहि भली अनुभवी मूरत हेबार निज प्रति कौनसी योजना करिछ कि आजि अमुक अमुक वर्गर पिलामाने आसिछंती। तेणु बापदादा खुशी मध्ये हेउछंती एवं पिलामानंकु स्वागत मध्ये करुछंती। जेहेतु आसिछ तेणु अभिनंदन। सेबार उमंग उत्साह मध्ये भल रहिछि किंतु प्रथमे स्व उन्नतिर योजना कर। बापदादा देखुछंती सबु वर्गर पिलामाने परस्पर ठारु भल भल योजना सबु करुछंती किंतु एहा सहित स्व उन्नतिर योजना करिबा बहुत आवश्यक अटे।
ବାପଦାଦା ଏହି କଥା ଚାହୁଁଛନ୍ତି ଯେ ପ୍ରତ୍ୟେକ ବର୍ଗ ସ୍ୱଉନ୍ନତିର ବାସ୍ତବିକ ଯୋଜନା ତିଆରି କରନ୍ତୁ ଏବଂ ଏଥିରେ ନମ୍ବର ନିଅନ୍ତୁ, ଯେପରି କୌଣସି ସଂଗଠନରେ ସମସ୍ତେ ଏକାଠି ହୋଇଯାଉଛ, ଚାହେ ବିଦେଶବାଲା ଚାହେ ଦେଶବାଲା, ଏକାଠି ବସି ମିଟିଂ କରୁଛ, ଯୋଜନା ପ୍ରସ୍ତୁତ କରୁଛ। ବାପଦାଦା ସେଥିରେ ମଧ୍ୟ ସନ୍ତୁଷ୍ଟ ଅଛନ୍ତି, କିନ୍ତୁ ଯେପରି ଉମଙ୍ଗ ଉତ୍ସାହରେ ସେବାର ଯୋଜନା ସବୁ କରୁଛ, ସେହିପରି ସେତିକି ଉମଙ୍ଗ ଉତ୍ସାହର ସହିତ ସ୍ୱଉନ୍ନତିରେ ଆହୁରି ଅଧିକ ଧ୍ୟାନ ଦେଇ ନମ୍ବର ନେବାକୁ ପଡ଼ିବ। ବାପଦାଦା ଶୁଣିବାକୁ ଚାହୁଁଛନ୍ତି ଯେ ଏହି ମାସ ଭିତରେ ଏହି ବର୍ଗର ପିଲାମାନେ ସ୍ୱଉନ୍ନତିର ଯୋଜନାକୁ ବାସ୍ତବିକ ରୂପରେ କାର୍ଯ୍ୟକାରୀ କରିଛନ୍ତି ତ? ଏବେ ଏଠାକୁ ଯେଉଁ ସବୁ ବର୍ଗର ପିଲାମାନେ ଆସିଛ, ସମସ୍ତେ ହାତ ଉଠାଅ। ଆଚ୍ଛା, ଏତିକି ପିଲା ଆସିଛନ୍ତି? ବହୁତ ଆସିଛନ୍ତି ଶୁଣିବାକୁ ମିଳିଛି, 5-6 ବର୍ଗର ପିଲାମାନେ ଆସିଛନ୍ତି। ବହୁତ ଭଲ କଥା, ନିଶ୍ଚିତ ଆସ, ଏବେ ତ ଆଉ ଗୋଟିଏ ଶେଷ ପାଳି ହିଁ ବାକି ଅଛି। ବାପଦାଦା ସମସ୍ତଙ୍କୁ ଘରେ ଅଭ୍ୟାସ କରିବା ପାଇଁ ପାଠ ତ ଦେଇଥିଲେ, ତାର ଫଳାଫଳ ମଧ୍ୟ ବାପଦାଦା ପ୍ରତିଦିନ ଦେଖୁଛନ୍ତି। ତୁମେମାନେ ଭାବୁଥିବ ବାପଦାଦା ତ ଶେଷ ପାଳିରେ ହିଁ ହିସାବ ପଚାରିବେ, କିନ୍ତୁ ବାପଦାଦା ପ୍ରତିଦିନ ଦେଖୁଛନ୍ତି। ଏବେ ବି ଆହୁରି 15 ଦିନ ବାକି ଅଛି। ଏହି 15 ଦିନ ଭିତରେ ପ୍ରତ୍ୟେକ ବର୍ଗର ଯେଉଁମାନେ ସବୁ ଆସିଛନ୍ତି ସେମାନେ ମଧ୍ୟ, ଏବଂ ଯେଉଁମାନେ ଆସିବି ନାହାନ୍ତି ସେହି ବର୍ଗଗୁଡ଼ିକର ନିମିତ୍ତ ହୋଇଥିବା ପିଲାମାନଙ୍କୁ ବାପଦାଦା ଏହି ନିର୍ଦ୍ଦେଶ ଦେଉଛନ୍ତି ଯେ ପ୍ରତ୍ୟେକ ନିଜର ସ୍ୱଉନ୍ନତିର କିଛି ନା କିଛି ଯୋଜନା କର, ବିଶେଷ କରି କୌଣସି ଶକ୍ତିର ସ୍ୱରୂପ ହେବାର ବା କୌଣସି ବିଶେଷ ଗୁଣର ଧାରଣ ମୂରତ ହେବାର ବା ବିଶ୍ୱ କଲ୍ୟାଣ ପାଇଁ କୌଣସି ନା କୌଣସି ଲାଇଟ୍ ମାଇଟ୍ ଦେବାର। ପ୍ରତ୍ୟେକ ବର୍ଗ ପରସ୍ପର ମିଶି ଯୋଜନା ନିର୍ଦ୍ଧାର୍ଯ୍ୟ କର ଏବଂ ତାକୁ ଚେକ୍ କର ଯେ ଯେଉଁମାନେ ବି ଆମ ବର୍ଗର ସଦସ୍ୟ ଅଛନ୍ତି, ତେବେ ମେମ୍ବର ଅର୍ଥାତ୍ ସଦସ୍ୟ ହୋଇଛ, ବହୁତ ଭଲ କରିଛ, କିନ୍ତୁ ପ୍ରତ୍ୟେକ ମେମ୍ବର ନମ୍ବର 1 ହେବା ଦରକାର। କେବଳ ନାମ ନୋଟ୍ ହୋଇଗଲା ଅମୁକ ବର୍ଗର ମେମ୍ବର ଅଟେ, ଏହା ନୁହେଁ। ଅମୁକ ବର୍ଗର ସ୍ୱଉନ୍ନତିର ମେମ୍ବର ଏହା ହୋଇପାରିବ କି? ଯେଉଁମାନେ ବର୍ଗର ନିମିତ୍ତ ଅଛନ୍ତି ସେମାନେ ଉଠ, ବିଦେଶରେ ମଧ୍ୟ ଯେଉଁ 4-5 ଜଣ ନିମିତ୍ତ ଅଟନ୍ତି ସେମାନେ ମଧ୍ୟ ଉଠ। ବାପଦାଦାଙ୍କୁ ତ ସମସ୍ତେ ବହୁତ ଶକ୍ତିଶାଳୀ ମୂରତ ଲାଗୁଛ, ବହୁତ ଭଲ ମୂର୍ତ୍ତି ଅଟ। ତେବେ ତୁମେମାନେ ଭାବୁଛ ତ 15 ଦିନ ଭିତରେ କିଛି କରି ଦେଖାଇବୁ? କୁହ, ହୋଇପାରିବ? କେହି କହିଲେ ପୁରା ପୁରୁଷାର୍ଥ କରିବୁ, ଆହୁରି କୁହ କ'ଣ ହୋଇପାରିବ? ପ୍ରଶାସକ ବର୍ଗବାଲା ଯୋଜନା କରିଛନ୍ତି ଯେ କେହି ବି କ୍ରୋଧ କରିବେ ନାହିଁ। ତାର ଚେକିଂ କରୁଛ ତ? ବାବା ପଚାରୁଛନ୍ତି, ତାର ଚେକିଂ କରୁଛ ତ? ତୁମେ ଭଉଣୀମାନେ ବା ଟିଚରମାନେ ସାହସ ରଖୁଛ ତ 15 ଦିନରେ ଯାଞ୍ଚ କରି ଫଳାଫଳ ଜଣାଇ ପାରିବ? ବିଦେଶବାଲା ତ ହଁ କରୁଛନ୍ତି, ତୁମେମାନେ କ'ଣ ଭାବୁଛ ହୋଇପାରିବ? ଭାରତବାଲା କୁହ, ହୋଇପାରିବ? ବାପଦାଦାଙ୍କୁ ତ ତୁମ ସମସ୍ତଙ୍କର ଚେହେରା ଦେଖି ଲାଗୁଛି ଯେ ଫଳାଫଳ ଭଲ ଥିବ, କିନ୍ତୁ 15 ଦିନ ଯଦି ଏଥିପ୍ରତି ବିଶେଷ ଧ୍ୟାନ ଦେବାର ପୁରୁଷାର୍ଥ କରିବ, ତେବେ ଏହି ଅଭ୍ୟାସ ଆଗକୁ ମଧ୍ୟ କାମରେ ଲାଗିବ। ଏବେ ଏଭଳି ମିଟିଂ କର ଯାହାକି ଯିଏ ଯେଉଁ ଲକ୍ଷ୍ୟ ରଖିବାକୁ ଚାହିଁବ, କୌଣସି ଗୁଣର କୌଣସି ଶକ୍ତି ରୂପର, ଏଥିରେ ବାପଦାଦା ମଧ୍ୟ ନମ୍ବର ଦେବେ। ବାପଦାଦା ତ ଏସବୁ ଦେଖି ଚାଲିଛନ୍ତି, ନମ୍ବର 1 ବର୍ଗ ସ୍ୱସେବାରେ କିଏ କିଏ ଅଛନ୍ତି, କାହିଁକିନା ବାପଦାଦା ଦେଖୁଛନ୍ତି ଯେ ପିଲାମାନେ ଯୋଜନା ତ ବହୁତ ଭଲ ଭଲ କରୁଛନ୍ତି, କିନ୍ତୁ ସେବା ସହିତ ସ୍ୱଉନ୍ନତି ଯଦି ଏକାସାଥିରେ ହେଉନାହିଁ, ତେବେ ସେବାର ଯୋଜନାରେ ଯେତିକି ସଫଳତା ମିଳିବା ଦରକାର ସେତିକି ହେଉନାହିଁ। ସେଥିପାଇଁ ସମୟର ସମୀପତାକୁ ସମ୍ମୁଖରେ ଦେଖିବା ସହିତ ସେବା ଏବଂ ସ୍ୱଉନ୍ନତିକୁ କମ୍ବାଇଣ୍ଡ ରଖ, ଅର୍ଥାତ୍ ମିଳିତ ଭାବରେ କର। କେବଳ ସ୍ୱଉନ୍ନତି ମଧ୍ୟ ହେବା ଉଚିତ ନୁହେଁ, ସେବା ମଧ୍ୟ ଦରକାର, କିନ୍ତୁ ସ୍ୱଉନ୍ନତିର ସ୍ଥିତି ଆଧାରରେ ସେବାରେ ସଫଳତା ଅଧିକ ହେବ। ତେବେ ସେବାର ବା ସ୍ୱଉନ୍ନତିର ଲକ୍ଷଣ ହେଲା ନିଜେ ମଧ୍ୟ 2ଟିଯାକର ନିଜ ଉପରେ ସନ୍ତୁଷ୍ଟ, ଏବଂ ଯାହାଙ୍କ ଦ୍ୱାରା ସେବା କରୁଛ ସେମାନଙ୍କୁ ମଧ୍ୟ ସେବା ଦ୍ୱାରା ସନ୍ତୁଷ୍ଟତାର ଅନୁଭବ ହେଉଥିବ। ଯଦି ସ୍ୱକୁ ବା ଯେଉଁମାନଙ୍କର ସେବା କରିବାର ନିମିତ୍ତ ଅଟ ସେମାନଙ୍କୁ ସନ୍ତୁଷ୍ଟତାର ଅନୁଭବ ହେଉନାହିଁ, ତେବେ ସଫଳତା କମ୍ ଏବଂ ମେହନତ ଅଧିକ କରିବାକୁ ପଡ଼ିବ। ତୁମେମାନେ ତ ଜାଣିଛ ଯେ ସେବାରେ ବା ସ୍ୱଉନ୍ନତିରେ ସହଜରେ ସଫଳତା ପ୍ରାପ୍ତ କରିବାର ସୁବର୍ଣ୍ଣ ଚାବିଟି କ'ଣ, ଅନୁଭବ ତ ସମସ୍ତଙ୍କର ଅଛି। ସେହି ଚାବିଟି ହେଲା ଚାଲିଚଳନରେ ଏବଂ ଚେହେରାରେ ତଥା ସମ୍ବନ୍ଧ ସମ୍ପର୍କରେ ନିମିତ୍ତ ଭାବ, ନିର୍ମାଣ ଭାବ ଏବଂ ନିର୍ମଳ ବାଣୀ। ଚାଲିଚଳନରେ ଏବଂ ଚେହେରାରେ ତଥା ସମ୍ବନ୍ଧ ସମ୍ପର୍କରେ ନିମିତ୍ତ ଭାବ, ନିର୍ମାଣ ଭାବ ଏବଂ ନିର୍ମଳ ବାଣୀ। ଯେପରି ବ୍ରହ୍ମା ବାବା ଏବଂ ଜଗଦମ୍ବାଙ୍କୁ ତ ଦେଖିଛ, କିନ୍ତୁ ଏବେ କେଉଁଠି କେଉଁଠି ସେବାର ସଫଳତାରେ କମି ହୋଇଯାଉଛି, ତାର କାରଣ ହେଲା ଯାହା ଚାହୁଁଛ, ଯେତିକି କରୁଛ, ଯେତିକି ଯୋଜନା କରୁଛ, ସେଥିରେ ଫଳାଫଳରେ ଶତକଡ଼ା କାହିଁକି ହୋଇଯାଉଛି? ବାପଦାଦା ଅଧିକାଂଶ ପିଲାମାନଙ୍କ ଭିତରେ ଏହାର କାରଣ ଦେଖିଲେ, ଯାହାକି ଗୋଟିଏ ହିଁ ଶବ୍ଦ ଅଟେ। କ'ଣ ଜାଣିଛ? ମେ ଅର୍ଥାତ୍ ମୁଁ। ଏହି ଶବ୍ଦଟି ତିନି ପ୍ରକାରରେ ବ୍ୟବହାର ହେଉଛି। ଆତ୍ମ ଅଭିମାନୀ ମୁଁ ହେଲା ମୁଁ ଆତ୍ମା ଅଟେ, ଏଥିରେ ମଧ୍ୟ ମୁଁ ଶବ୍ଦ ଆସୁଛି। ଦେହ ଅଭିମାନରେ ମଧ୍ୟ ମୁଁ ଯାହା କହୁଛି ଯାହା କରୁଛି ତାହା ଠିକ୍। ମୁଁ ବୁଦ୍ଧିମାନ ଅଟେ, ଏହା ହେଲା ବିନାଶୀ ମୁଁ ପଣିଆ। ତେଣୁ ଦେହ ଅଭିମାନରେ ମଧ୍ୟ ମୁଁ ଶବ୍ଦ ଆସୁଛି। ଏବଂ ତୃତୀୟ ମୁଁଟି ହେଲା, ଯେତେବେଳେ କେହି ନିରାଶ ହୋଇଯାଉଛ ସେତେବେଳେ ମଧ୍ୟ ମୁଁ ଶବ୍ଦ ଆସୁଛି। ମୁଁ ଏହା କରିପାରିବି ନାହିଁ, ମୋ ଭିତରେ ସାହସ ନାହିଁ, ମୁଁ ଏହା ଶୁଣିପାରିବି ନାହିଁ, ମୁଁ ଏହି କଥାକୁ ସମାହିତ କରିପାରିବି ନାହିଁ। ତେଣୁ ବାପଦାଦା ଏହିଭଳି ତିନି ପ୍ରକାରର ମୁଁର ଗୀତ ବହୁତ ଶୁଣି ଚାଲିଛନ୍ତି। ବ୍ରହ୍ମା ବାବା ଏବଂ ଜଗଦମ୍ବା ମା ଯେଉଁ ନମ୍ବର ନେଇଛନ୍ତି ତାର ବିଶେଷତା ଏହା ଥିଲା ଯେ ତାଙ୍କ ଭିତରେ ଓଲଟା ମୁଁ ପଣିଆର ଅଭାବ ଥିଲା। ମୁଁ କରୁନାହିଁ, ମୁଁ ବୁଦ୍ଧିମାନ ନୁହେଁ, ପିଲାମାନେ ବୁଦ୍ଧିମାନ ଅଟନ୍ତି। ଏବଂ ଜଗଦମ୍ବାଙ୍କର ସ୍ଲୋଗାନ କ'ଣ ଥିଲା ମନେ ଅଛି? ପୁରୁଣା ପିଲାମାନଙ୍କର ମନେ ଥିବ, ଜଗଦମ୍ବା ଏହି କଥା କହୁଥିଲେ, ହୁକ୍ମି ହୁକୁମ ଚଲା ରହା ହେ, ମୁଁ ନୁହେଁ ଚଲାଇଲା ବାଲା ବାବା ଚଲାଉଛନ୍ତି, ନିର୍ଦ୍ଦେଶକର୍ତ୍ତା ବାବା କରାଉଛନ୍ତି। ତେଣୁ ପ୍ରଥମେ ସମସ୍ତେ ନିଜ ଭିତରୁ ଏହିଭଳି ଅଭିମାନ ଏବଂ ଅପମାନର ମୁଁ ପଣିଆକୁ ସମାପ୍ତ କରି ଆଗକୁ ବଢ଼। ସ୍ୱାଭାବିକ ଭାବରେ ପ୍ରତ୍ୟେକ କଥାରେ ବାବା ବାବା ଶବ୍ଦ ବାହାରୁ, ସ୍ୱତଃ ଭାବରେ ବାହାରୁ, କାହିଁକିନା ବାବାଙ୍କ ସମାନ ହେବାର ସଂକଳ୍ପ ତ ସମସ୍ତେ ନେଇଛ। ତେଣୁ ସମାନ ହେବା ପାଇଁ ହେଲେ କେବଳ ଏହି ଗୋଟିଏ ରାଜକୀୟ ମୁଁ ପଣିଆକୁ ଜଳାଇ ଦିଅ। ଆଚ୍ଛା, କ୍ରୋଧ ମଧ୍ୟ କରିବ ନାହିଁ। କିନ୍ତୁ କ୍ରୋଧ କାହିଁକି ଆସୁଛି? କାହିଁକିନା ପ୍ରଥମେ ମୁଁ ପଣିଆ ଆସୁଛି। ତେଣୁ ସମସ୍ତେ ହୋଲି ପର୍ବ ପାଳନ କରିବା ପାଇଁ ଆସିଛ ନା? ତେବେ ପ୍ରଥମେ କେଉଁ ହୋଲି ପାଳନ କରିଥାନ୍ତି? ଜଳାଇବାର। ଏମିତି ତ ସମସ୍ତେ ବହୁତ ଭଲ ଅଟ, ବହୁତ ଯୋଗ୍ୟ ଅଟ, ବାବାଙ୍କର ଆଶାର ଦୀପ ଅଟ। କେବଳ ଟିକିଏ ହିଁ ମୁଁକୁ କଟ୍ କରିଦିଅ, ଦୁଇଟି ମୁଁକୁ କଟ୍ କର, ଗୋଟିଏ ମୁଁ ରଖ। କାହିଁକି ଜାଣିଛ ବାପଦାଦା ଦେଖୁଛନ୍ତି, ତୁମମାନଙ୍କର ହିଁ ଅନେକ ଭାଇ ଭଉଣୀମାନେ ବ୍ରାହ୍ମଣ ନୁହେଁ, ଅଜ୍ଞାନୀ ଆତ୍ମାମାନେ ନିଜ ଜୀବନଠାରୁ ଆଶା ହରାଇ ସାରିଛନ୍ତି। ଏବେ ସେମାନଙ୍କ ଭିତରେ ସାହସର ଡେଣା ଲଗାଇବାକୁ ପଡ଼ିବ। ବିଲକୁଲ ବେସାହାରା ହୋଇଯାଇଛନ୍ତି, ନିରାଶ ହୋଇଯାଇଛନ୍ତି। ତେବେ ହେ ଦୟାଳୁ କୃପାଳୁ ବିଶ୍ୱର ଆତ୍ମାମାନଙ୍କର ଇଷ୍ଟ ଦେବ ଆତ୍ମାମାନେ, ନିଜର ଶୁଭ ଭାବନା, ଦୟାର ଭାବନା, ଆତ୍ମା ଭାବନା ଦ୍ୱାରା ସେମାନଙ୍କର ଭାବନାକୁ ପୂର୍ଣ୍ଣ କର। କ'ଣ ତୁମମାନଙ୍କ ପାଖକୁ ଦୁଃଖ ଅଶାନ୍ତିର ଭାଇବ୍ରେସନ ଆସୁନାହିଁ? ନିମିତ୍ତ ଆତ୍ମା ଅଟ, ପୂର୍ବଜ ଅଟ, ବୃକ୍ଷର କାଣ୍ଡ ଅଟ, ମୂଳଦୁଆ ଅଟ, ସମସ୍ତେ ତୁମମାନଙ୍କୁ ହିଁ ଖୋଜୁଛନ୍ତି। ଆମର ରକ୍ଷାକର୍ତ୍ତା କେଉଁଆଡ଼େ ଗଲେ? ଆମର ଇଷ୍ଟଦେବ କେଉଁଆଡ଼େ ଗଲେ? ବାବାଙ୍କୁ ତ ବହୁତ ଡାକରା ଶୁଣିବାକୁ ମିଳୁଛି। ଏବେ ନିଜର ସ୍ୱ ଉନ୍ନତି ଦ୍ୱାରା ଭିନ୍ନ ଭିନ୍ନ ଶକ୍ତିଗୁଡ଼ିକର ସକାଶ ଦିଅ, ଅର୍ଥାତ୍ ଲାଇଟ୍ ମାଇଟ୍ ଦିଅ, ସାହସର ଡେଣା ଲଗାଅ, ସ୍ନେହର ରଙ୍ଗ ଲଗାଅ, ଆନନ୍ଦର ରଙ୍ଗ ଲଗାଅ। ତୁମେମାନେ ତ ପରମାତ୍ମା ସଙ୍ଗର ରଙ୍ଗରେ ଆସିଯାଇଛ, ଏବେ ଅନ୍ୟ ଆତ୍ମାମାନଙ୍କୁ ମଧ୍ୟ କିଛିଟା ଆଧ୍ୟାତ୍ମିକ ରଙ୍ଗର ଅନୁଭବ କରାଅ, ପରମାତ୍ମା ମିଳନର ମଙ୍ଗଳ ମେଳାର ଅନୁଭବ କରାଅ। ବାଟବଣା ହେଉଥିବା ଆତ୍ମାମାନଙ୍କୁ ଲକ୍ଷ୍ୟସ୍ଥଳର ରାସ୍ତା ଦେଖାଅ। ତେଣୁ ଏବେ ସ୍ୱ ଉନ୍ନତିର ଯୋଜନା କର, ଏଥିରେ ନିଜ ନିଜର ଚେକର ହୋଇ ଚେକ୍ କର, ଏହି ରାଜକୀୟ ମୁଁ ପଣିଆ ଆସୁନାହିଁ ତ? କାହିଁକି ନା ଆଜି ହୋଲି ପାଳନ କରିବା ପାଇଁ ଆସିଛ ନା? ତେଣୁ ବାପଦାଦା ଏହି ସଂକଳ୍ପ ଦେଉଛନ୍ତି ଯେ ଆଜି ଦେହ ଅଭିମାନ ଏବଂ ଅପମାନର ଯେଉଁ ମୁଁ ପଣିଆ ଆସୁଛି, ନିରାଶର ମୁଁ ପଣିଆ ଆସୁଛି, ତାକୁ ଜଳାଇ କରି ହିଁ ଯାଅ, ସାଥିରେ ନେଇଯାଅ ନାହିଁ, କିଛି ତ ଜଳାଇବ ନା। କ'ଣ ନିଆଁ ଜଳାଇବ କି? ଜ୍ୱାଳାମୁଖୀ ଯୋଗ ଅଗ୍ନିକୁ ଜଳାଅ। କ'ଣ ଜଳାଇବା ଜଣା ଅଛି ତ? ଜ୍ୱାଳାମୁଖୀ ଯୋଗ କରିବା ଜାଣିଛ ନା ସାଧାରଣ ଯୋଗ କରିବା ଜାଣିଛ? ଜ୍ୱାଳାମୁଖୀ ହୁଅ, ଲାଇଟ୍ ମାଇଟ୍ ହାଉସ୍ ହୁଅ, ତେବେ ଏହା ପସନ୍ଦ ଅଟେ ତ? ଦୟାକରି ଧ୍ୟାନ ଦିଅ, ମୁଁକୁ ଜଳାଅ। ବାପଦାଦା ଯେତେବେଳେ ମୁଁ ମୋର ଗୀତ ଶୁଣୁଛନ୍ତି ସେତେବେଳେ ସୁଇଚ୍ ବନ୍ଦ କରିଦେଉଛନ୍ତି, ଯେତେବେଳେ ବାହାର ଗୀତ ଶୁଣୁଛନ୍ତି ସେତେବେଳେ ସାଉଣ୍ଡ ବଢ଼ାଇ ଦେଉଛନ୍ତି। କାହିଁକି ନା ମୁଁ ଭିତରେ ଟଣାଭିଡ଼ା ବହୁତ ହୋଇଥାଏ, ସବୁ କଥାରେ ଟଣାଭିଡ଼ା କରିବେ, ଏହା ନୁହେଁ, ଏହା ନୁହେଁ, ଏମିତି ନୁହେଁ, ସେମିତି ନୁହେଁ। ତେଣୁ ଏହିଭଳି ଟଣାଭିଡ଼ା ହେବା କାରଣରୁ ଟେନସନ୍ ସୃଷ୍ଟି ହୋଇଯାଉଛି। ବାପଦାଦାଙ୍କୁ ଲଗାଓ ଅର୍ଥାତ୍ ମୋହ, ତନାଓ ଅର୍ଥାତ୍ ଟେନସନ୍ ଏବଂ ଓଲଟା ସ୍ୱଭାବ ଭଲ ଲାଗୁନାହିଁ। ବାସ୍ତବରେ ସ୍ୱଭାବ ଶବ୍ଦ ବହୁତ ଭଲ ଅଟେ, ସ୍ୱଭାବ ଅର୍ଥାତ୍ ସ୍ୱର ଭାବ, କିନ୍ତୁ ତାକୁ ଓଲଟା କରିଦେଉଛନ୍ତି। ତେଣୁ ନା କୌଣସି କଥାରେ ଟଣାଭିଡ଼ା କର ଏବଂ ନା କାହାକୁ ନିଜ ଆଡ଼କୁ ଟାଣ ଅର୍ଥାତ୍ ଆକର୍ଷିତ କର, ତାହା ମଧ୍ୟ ବହୁତ ଦୁଃଖୀ କରିଥାଏ। ଯିଏ ଯେତେ ବି ତୁମକୁ କହୁ କିନ୍ତୁ ନିଜ ଆଡ଼କୁ କେବେ ବି ଆକର୍ଷିତ କର ନାହିଁ। ନା କୌଣସି କଥାରେ ଟଣାଭିଡ଼ା କର ଏବଂ ନା କାହାକୁ ନିଜ ଆଡ଼କୁ ଟାଣ ଅର୍ଥାତ୍ ଆକର୍ଷିତ କର, ତାହା ମଧ୍ୟ ବହୁତ ଦୁଃଖୀ କରିଥାଏ। ଯିଏ ଯେତେ ବି ତୁମକୁ କହୁ କିନ୍ତୁ ନିଜ ଆଡ଼କୁ କେବେ ବି ଆକର୍ଷିତ କର ନାହିଁ। ନା କୌଣସି କଥାକୁ ନିଜ ଆଡ଼କୁ ଟାଣ, ନା କାହାକୁ ନିଜ ଆଡ଼କୁ ଟାଣ। ସବୁ ପ୍ରକାରର ଟଣାଭିଡ଼ା ସମାପ୍ତ କର। ବାବା ବାବା ଏବଂ ବାବା କ'ଣ ପସନ୍ଦ ଅଟେ ତ, ତେଣୁ ଓଲଟା ମୁଁ ପଣିଆକୁ ଏହିଠାରେ ହିଁ ଛାଡ଼ିକରି ଯାଅ, ସାଥିରେ ନେଇକରି ଯାଅ ନାହିଁ, ନଚେତ୍ ଟ୍ରେନ୍ରେ ବୋଝ ବଢ଼ିଯିବ। ତୁମର ଗୋଟିଏ ଗୀତ ଅଛି ନା, ମୁଁ ବାବାଙ୍କର ବାବା ମୋର, ଠିକ୍ କଥା ନା? ତେଣୁ ଗୋଟିଏ ମୁଁ ରଖ, ଦୁଇଟି ମୁଁକୁ ସମାପ୍ତ କର। ତେବେ ହୋଲି ପାଳନ କରିଦେଲ, ସଂକଳ୍ପରେ ଜଳାଇଦେଲ ତ, ଏବେ ତ ସଂକଳ୍ପ କରିବ। କ'ଣ ସଂକଳ୍ପ କରିଲ, ହାତ ଉଠାଅ। ସଂକଳ୍ପ କରିଲ ନା କିଛି କିଛି ରହିବ, କିଛି କିଛି ଅନୁମତି ଦେଇଦେବା। ଯେଉଁମାନେ ଭାବୁଛନ୍ତି ଅଳ୍ପ ଅଳ୍ପ ରଖିବା ପାଇଁ ଅନୁମତି ମିଳିବା ଦରକାର, ସେମାନେ ହାତ ଉଠାଅ। କିଛି ତ ରହିବ ନା, ନା ରହିବ ନାହିଁ। ତୁମେମାନେ ବହୁତ ବାହାଦୁର ଅଟ, ଅଭିନନ୍ଦନ। ଏବେ ଖୁସିରେ ନାଚ ଗାଓ, ଟେନସନରେ ଆସ ନାହିଁ, ହଁ ନାହିଁରେ ଆସ ନାହିଁ। ଆଚ୍ଛା, ଏବେ ଗୋଟିଏ ସେକେଣ୍ଡରେ ନିଜର ମନରୁ ସବୁ ସଂକଳ୍ପକୁ ସମାପ୍ତ କରି ବାବାଙ୍କ ସହିତ ପରମଧାମରେ ଉଚ୍ଚରୁ ଉଚ୍ଚ ସ୍ଥାନ, ଉଚ୍ଚରୁ ଉଚ୍ଚ ବାବା, ତାଙ୍କ ସହିତ ଉଚ୍ଚ ସ୍ଥିତିରେ ବସିଯାଅ ଏବଂ ବାବାଙ୍କ ସମାନ ମାଷ୍ଟର ସର୍ବଶକ୍ତିବାନ ହୋଇ ବିଶ୍ୱର ଆତ୍ମାମାନଙ୍କୁ ସର୍ବଶକ୍ତିର କିରଣ ଦିଅ। ଏବେ ମନରୁ ସବୁ ସଂକଳ୍ପକୁ ସମାପ୍ତ କରି ବାବାଙ୍କ ସହିତ ପରମଧାମରେ ଉଚ୍ଚରୁ ଉଚ୍ଚ ସ୍ଥାନ, ଉଚ୍ଚରୁ ଉଚ୍ଚ ବାବା, ତାଙ୍କ ସହିତ ଉଚ୍ଚ ସ୍ଥିତିରେ ବସିଯାଅ ଏବଂ ବାବାଙ୍କ ସମାନ ମାଷ୍ଟର ସର୍ବଶକ୍ତିବାନ ହୋଇ ବିଶ୍ୱର ଆତ୍ମାମାନଙ୍କୁ ସର୍ବଶକ୍ତିର କିରଣ ଦିଅ। ଆସନ୍ତୁ ଆମେ ଏହାର ଅଭ୍ୟାସ କରିବା। ଆଚ୍ଛା, ଚାରିଆଡ଼ର ହୋଲିଏଷ୍ଟ ଅର୍ଥାତ୍ ମହାନ ପବିତ୍ର, ହାଇଏଷ୍ଟ ଅର୍ଥାତ୍ ସର୍ବୋଚ୍ଚ ବିଶ୍ୱ କଲ୍ୟାଣକାରୀ ବିଶେଷ ଆତ୍ମାମାନଙ୍କୁ, ସମସ୍ତ ପୂର୍ବଜ ଏବଂ ପୂଜ୍ୟ ଆତ୍ମାମାନଙ୍କୁ, ବାବାଙ୍କର ସମସ୍ତ ହୃଦୟ ସିଂହାସନ ଅଧିକାରୀ ପିଲାମାନଙ୍କୁ, ବାପ ଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ଅନ୍ତରର ଆଶୀର୍ବାଦ ସହିତ ଆନ୍ତରିକ ସ୍ନେହ ଏବଂ ନମସ୍ତେ। ବାପ ଦାଦାଙ୍କୁ ମଧ୍ୟ ଆମ ସମସ୍ତଙ୍କର ଆନ୍ତରିକ ସ୍ନେହ ସହିତ ଅନେକ ଅନେକ ଶୁଭେଚ୍ଛା ଏବଂ ନମସ୍ତେ, ନମସ୍ତେ, ନମସ୍ତେ ବାବା। ଦୂର ଦୂରାନ୍ତରୁ ଆସିଥିବା ପତ୍ର, କାର୍ଡ, ଇମେଲ ଏବଂ କମ୍ପ୍ୟୁଟର ଦ୍ୱାରା ସନ୍ଦେଶ ବାପଦାଦାଙ୍କୁ ମିଳିଛି ଏବଂ ବାପଦାଦା ସେହିସବୁ ପିଲାମାନଙ୍କୁ ସମ୍ମୁଖରେ ଦେଖି ପଦ୍ମଗୁଣା ଶୁଭେଚ୍ଛା ଦେଉଛନ୍ତି। ଆଜିର ବରଦାନ, ନିଜର ପୂର୍ବଜ ସ୍ୱରୂପର ସ୍ମୃତି ଦ୍ୱାରା ସର୍ବ ଆତ୍ମାମାନଙ୍କୁ ଶକ୍ତିଶାଳୀ କରୁଥିବା ଆଧାର ଉଦ୍ଧାର ମୂରତ ଭବ। ନିଜର ପୂର୍ବଜ ସ୍ୱରୂପର ସ୍ମୃତି ଦ୍ୱାରା ସର୍ବ ଆତ୍ମାମାନଙ୍କୁ ଶକ୍ତିଶାଳୀ କରୁଥିବା ଆଧାର ଉଦ୍ଧାର ମୂରତ ଭବ। ଏହି ସୃଷ୍ଟିରୂପୀ ବୃକ୍ଷର ମୂଳ କାଣ୍ଡ ଏବଂ ସମସ୍ତଙ୍କର ପୂର୍ବଜ ତୁମେ ବ୍ରାହ୍ମଣ ତଥା ଦେବତା ଅଟ, ତେବେ ପ୍ରତ୍ୟେକ କର୍ମର ଆଧାର, କୁଳ ମର୍ଯ୍ୟାଦାର ଆଧାର, ରୀତିନୀତିର ଆଧାର ତୁମେ ପୂର୍ବଜମାନେ ହିଁ ଅଟ। ସର୍ବ ଆତ୍ମାମାନଙ୍କର ଆଧାର ଏବଂ ଉଦ୍ଧାର ମୂରତ ମଧ୍ୟ ଅଟ। ତୁମ ଭଳି ବୃକ୍ଷର କାଣ୍ଡ ଦ୍ୱାରା ହିଁ ସର୍ବ ଆତ୍ମାମାନଙ୍କୁ ଶ୍ରେଷ୍ଠ ସଂକଳ୍ପର ଶକ୍ତି ବା ସର୍ବଶକ୍ତିର ପ୍ରାପ୍ତି ହେଉଛି। ତୁମମାନଙ୍କୁ ସମସ୍ତେ ଅନୁକରଣ କରୁଛନ୍ତି, ସେଥିପାଇଁ ତ ଏତେ ବଡ଼ ଦାୟିତ୍ୱକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ସଂକଳ୍ପ ଏବଂ କର୍ମ କର। କାହିଁକିନା ତୁମ ଭଳି ପୂର୍ବଜ ଆତ୍ମାମାନଙ୍କର ଆଧାର ଉପରେ ସୃଷ୍ଟିର ସମୟ ଏବଂ ସ୍ଥିତିର ଆଧାର ରହିଛି। ଆଜିର ସ୍ଲୋଗାନ, ଯେଉଁମାନେ ସର୍ବଶକ୍ତିରୂପୀ କିରଣ ଚାରିଆଡ଼େ ବିଚ୍ଛୁରିତ କରିଥାନ୍ତି ସେହିମାନେ ହିଁ ମାଷ୍ଟର ଜ୍ଞାନ ସୂର୍ଯ୍ୟ ଅଟନ୍ତି। ଯେଉଁମାନେ ସର୍ବଶକ୍ତିରୂପୀ କିରଣ ଚାରିଆଡ଼େ ବିଚ୍ଛୁରିତ କରିଥାନ୍ତି ସେହିମାନେ ହିଁ ମାଷ୍ଟର ଜ୍ଞାନ ସୂର୍ଯ୍ୟ ଅଟନ୍ତି। ଅବ୍ୟକ୍ତ ଇସାରା, ଏହି ମାସର ଥିମ୍, ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ। ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ। ଆଜିର ପଏଣ୍ଟ, କେବଳ ତିନୋଟି ଶବ୍ଦ କାରଣରୁ ନିଜର ନିୟନ୍ତ୍ରଣ କରିବାର ଶକ୍ତି ଏବଂ ଶାସନ କରିବାର ଶକ୍ତି କମ୍ ହୋଇଯାଉଛି। ସେହି ତିନୋଟି ଶବ୍ଦ ହେଲା ହ୍ୱାଇ ଅର୍ଥାତ୍ କାହିଁକି, ହ୍ୱାଟ ଅର୍ଥାତ୍ କ'ଣ, ୱାଣ୍ଟ ଅର୍ଥାତ୍ ଦରକାର। ହ୍ୱାଇ, ହ୍ୱାଟ, ୱାଣ୍ଟ, ଏବେ ଏହି ତିନୋଟି ଶବ୍ଦକୁ ସମାପ୍ତ କରି କେବଳ ଗୋଟିଏ ଶବ୍ଦ କୁହ, ବାହା, ବାହା, ତେବେ ନିୟନ୍ତ୍ରଣ କରିବାର ଶକ୍ତି ଆସିଯିବ। ହ୍ୱାଇ, ହ୍ୱାଟ, ୱାଣ୍ଟକୁ ସମାପ୍ତ କରି ୱାହା ୱାହା କୁହ, ତେବେ ନିୟନ୍ତ୍ରଣ କରିବାର ଶକ୍ତି ଆସିଯିବ। ତାପରେ ନିଜର ସଂକଳ୍ପ ଶକ୍ତି ଦ୍ୱାରା ବେହଦ ସେବାର ନିମିତ୍ତ ହୋଇପାରିବ। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।